ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ ଜୟନ୍ତୀ ରାଉତ କହୁଥିଲି। ଏଇଠି ଆମର 18 ନମ୍ବର ୱାର୍ଡ ପଳାଶ୍ରେଣୀ ଗଙ୍ଗୁଆ ବସ୍ତିରୁ। ଏଇଠି ଆମର ବହୁତ ଅସୁବିଧା ହେଉଛି, ରାସ୍ତା ନାହିଁ, ଲାଟ୍ରିନ୍ ନାହିଁ, ଲାଇନ୍ ନାହିଁ। ଲାଟ୍ରିନ୍ ନଥିବା କାରଣରୁ ଆମେ ବାହାରକୁ ଯାଉଛୁ, ଆପଣଙ୍କ ସାହାଯ୍ୟ ଦରକାର। ଏଠି ଟିକେ ଲାଟ୍ରିନ୍ ରାସ୍ତା ହେଇଥିଲେ ବହୁତ ବହୁତ ଭଲ ହେଇଥାନ୍ତା। ରଖୁଛି।